श्रीमद्भागवतं दशमस्कन्द 33 अध्याय श्लोक 11। तत्रैकासगतं बाहो कृष्णस्योत्पलसौरभम् श्योत्पलसौरभम् चन्दनालिप्तमाघ्राय रुष्टरोमाचुचुम्बः तत्रैकांसगतं बाहो कृष्णस्योत्पलसौरभम् चन्दनालिप्तमाघ्राय रुष्टरोमाचुचुम्बः तत्रैकांसगतं बाहो कृष्णस्योत्पलसौरभम् चन्दनालिप्तमाघ्राय रुष्टरोमाचुचुम्बः तत्रैकांसगतं बाहो कृष्णस्योत्पलसौरभम् चन्दनालिप्तमाघ्राय रुष्टरोमाचुचुम्बः। दशम स्कंद 33 अध्याय रास नृत्यर आज द्वितीय दिवस कथा कहवा गत काली आम कथा बंद थिला तेणु तपूर्वदिन आम दशम श्लोक जाए कथा कही भगवान जो आविर्भाव होती जो प्रश्न पचार गोपी मैंने जो प्रश्न पचार से प्रश्न उत्तर दि सर एटी भगवान और गोपी मान अंतरंगा लीला रास नृत्य वर्णना कर पूर्वर अन्य गोपी मैंने किभि भाव गोपी भगवान सहित मिशी आलाप सब करीला सब करसबू वर्णना करागला बर्तमान ये श्लोक कहुची राधाराणी कथा कह राधाराणी सखी श्यामला श्लोक श्यामला कथा कहुची जे कि तत्रैकांश गतं बाहु ये पूर्व श्लोक राधाराणी कथा कह 10 नंबर श्लोक तेणु 11 नंबर श्लोक कह तत्र से जो तीन शह कोटी गोपी अच्छा सांग मध्य एका जन गोपी कथा कहुता नाम निना अंशगत कह स्कंध निहित स्कंधरे धारण कले चंदन लिप्तम भगवान जो हस्त उधर चंदन लिप्त रही चंदन चर्चित नील करेवर से चंदन लिप्त उत्पल सौरभम तांकर हस्त जो धारण कर स्कंदरे से हस्त किभली सुरभित रही सुवास आसुची ना उत्पल सौरभम उत्पल कहले पद्म पद्म सुगंधि आसुची तेणु कृष्णस्य बाहु माघ्राय से भगवान कृष्णकर से बाहु जो रही जो सुवास रही सुवास को आघ्राण करी हृष्टरोमा हृष्टानी पुलका पुलकितानी रोमानी जस्या सा तथा विधा सती पुलकित जा पुलकित होची पुलकित होती से गोपी जनक चुचुंब तेणु से भगवान हस्तपद्म को चुंबन दौंती तेणु ये श्लोक कहुचारे कहुची राधाराणी सखी श्यामला कारण तर पूर्व आ पूर्व 8 जन गोपी मान नाम निया से भाई व्यवहार करूँ ये होती से राधाराणी सखी श्यामला तेणु 12 नंबर श्लोक कहुच कशाश्चिन नाट्य विक्षिप्त कुंडल त्विषमंडित गंडंग गंडे संदधत्या प्रादा ताम्बुलचर्वितम ये आउ जन गोपी कथा कहुच ये गोपी होती चंद्रावणी सखी सी होती शैव्या से कौन कले ना से नाट्य विक्षिप्त कुंडल त्विष मंडितम नृत्य होची नृत्य समय रे तांकर कर्ण रे जो कुंडल रही कुंडल दोलायमान होची नाट्येन नृत्येन विक्षिप्तयो चंचलयो कुंडलयो त्विषण त्विषा मंडितम शोभामानम तेणु यह भाव में शोभित होकर मानन बा मुख शोभित होती भगवान गंड मैंने कपोल गाल रे निजर कपोल को निजर गाल को श्रीकृष्ण गंडे श्रीकृष्ण गंडे बा कपोल रे संदधत्य युक्त करुछन्ति संज जयंत्यां युक्त करी कस्यास्तित गोप्या कोई गोपी नाम निया जाए ना कि आचार्य मैंने कही ये होती किए चंद्रावली सखी सौम्या सैव्या सी कौन कहे ना कस्यास्तित गोप्या श्रीकृष्ण तांबूल चर्बित प्रादात भगवान जो तांबूल चर्बण कर चर्बित तांबूल को प्रदान कले तेणु एथेर कह चंद्रमणी सखी सैव्या तेणु तेरह नंबर श्लोक कह नृत्यति गायति काचित् कूज नुपुरमेखला पार्श्वस्था च्युत हस्ताब्जम श्रांता धात स्तनयो शिवम इटि दुई जन सखी कथा कह जा नृत्यति गायति नृत्य करुछन्ती गान करुछन्ती आमे सब पूर्व वर्णना करते कि नृत्य होभर गान हो तेणु कूजन नुपुर मेखला नुपुर मेखला ये सब ध्वनि आसुची कूजती नुपुरे मेखला चा सा काचित गोपी जन गोपी कथा कह जाऊ श्रांता से परिश्रांत होकरी थकी जाकरी शिवं भगवान जो सुखकरंग शिवं कहे सुखकरंग पार्श्वस्था च्युत हस्ताब्जम स्तनयो अधात भगवान अच्युतंकर पार्श्वर रही तांकर पद्म को निजर बक्षदेश स्थापन कले स्तनयो अधात तेणु एठारे कहुचि जे जो आ पूर्वर से वर्णना कर व्यवहार करते तेणु ये किए ना चंद्रावली ये चंद्रावली चंद्रावली ना ये किए चंद्रावली चंद्रावली एवं आउ जने मध्य से भाव में द्वितीय आउ जने गोपी सी होती पद्मा चंद्रावली एवं पद्मा ये दुई जन विषय वर्णना कर तेणु एटी विश्वनाथ चक्रवर्ती ठाकुर कहते जे एठारे आउ जने सखी नाम निया नगले से सखी से थिले अष्टमी भद्रा तु अत्र अनुक्ता पूर्ववत ज्ञा तांक विषय कुआ नगले से भद्रा मध्य रही भद्रा तेणु ये भाव में आठ जन मुख्य गोपी कथा कहगला तीन शह कोटि गोपी मान भितर षोह हजार मुख्य भितर पुणी आठ जन मुख्य से नाम सब नुआगला कहगला साढ़े पांच टी श्लोक यू से किभली भगवान सद लीला कले यू वर्णना करागला एम किए किए हेले ना प्रथम हेले राधाराणी तापर आसले श्यामला राधाराणी के सखी तापर शैव्या तापर शैव्या तापर हो चंद्रावली एवं पद्मा एवं भद्रा एभली आठ जन छः जन पूर्व गोटे रखाई मुझे लिखी ये आम कही ना से आठ जन ना वर्णना कर सब रही पूर्व वर्णना कर आठ जन किए किए आठ जन गोपी क्या नाम निया समुदाय आठ जन तेणु चौदह नंबर श्लोक कह जा गोप्यो लब्धाच्युत कांतं श्रिय एकांत बल्लभम गृहीत कंठ्यस्त दौर्भ्याम गायंतस्तं विजहृदे तेणु ये भाव में भगवान रास नृत्य चलती गोप्य एवं अन्या अपि गोप्यो यथाथं नाना विभ्रम विजहु इत्याह गोप्या इति आ समस्त गोटी गोटी करी नाम निया जाए ना आते गोपी थे समस्त कथा कह जाए जे श्रिय कहले लक्ष्म्या एकांत वल्लभम अति प्रिय भगवान अच्युतंकर श्रीकृष्ण कांतं लब्ध्वा तद्दोर्भ्याम भगवान कर जो दुई भुज को धान प्राप्त होकर दोर्भ्यां कहले हस्ताभ्याम गृहित कंठा भगवान तांकर कंठ को धारण करिसंति तेणु गोपीह तं गायंत्य एभली भाव गान करी बीज हृदय एभली भाव रास नृत्य चलिछि रास लीला चलिछन्ति तेणु ये शब्द जो व्यवहार कर अच्युत अच्युत शब्द व्यवहार करार उद्देश्य हूँ सुखदेव गोस्वामी जो परीक्षित महाराज कौन तार अर्थ हूँ अच्युतं कस्माचिदपि रूप गुणादि महात्म्य च्युति रहिता भगवान कर जो रूप गुण इत्यादि सब महात्म्य जहाँ सब रही भगवान कर से केवले पतन हम ना च्युति रहिता से अच्युत शब्द व्यवहार कराला बा सुस्थिर बा से अच्युत शब्द व्यवहार कर तेणु कांतं रमणं लब्ध्वा तस्य सुदुर्लभता माह ये जो कांतं रमणं लब्ध्वा भगवान जो प्राप्त हले ये जो सुदुर्लभता भगवान प्राप्त हवाटा ये बहुत दुर्लभ सुदुर्लभ ये कथा को वर्तमान कहुजीव कहीं आमर विश्वनाथ ठाकुर मध्य भाष्य वर्णना करिसंति जो भगवान कर संग प्राप्त हवा विशेष भाव कालिय नाग माने स्तुति करिसंति भगवान को आम कालिय नाग विषय वर्णना करथिले कथा कहिथिले दशम स्कंद 16 अध्याय कथा से कहिथिले गोटे सुंदर श्लोक अच्छा कस्यानुभावस्य न देव विद्महे तवांग्री रेणु स्पर्शाधिकार जद्वांछया श्री ललना चरत तपो विहाय कामान सुचिरंग धृतव्रता नागपति मैंने अनेक स्तुति करेणु इत्यादि ये गोटे स्तुति थिला जे भगवान कर जो पादपद्म को प्राप्त होगापी जद्वांछया श्री ललना चरत तपो ललना कहले लक्ष्मीदेवी बहुत काल दीर्घ काल धरी तपस्या करुछंती किंतु ए पर्यंत से प्राप्त हो पार ना से पादपद्म को किंतु आज एम आश्चर्य हो आमर पति कि पुण्य कार्य करते जो कि सी आज आपंकर पादपद्म धूलि प्राप्त हले कस्यानुभाव से न देव विद्महे यटा को आम जापना तवांग्री रेणु स्पर्शाधिकार आपंकर पादपद्म धूलि को प्राप्त होगापी केमी अधिकार प्राप्त हले आमर स्वामी ये तो बहुत प्रकार पापी व्यक्ति थिले पापी जीव सी केमी जो पादपद्म को प्राप्त होगापी लक्ष्मीदेवी दीर्घ काल धरी तपस्या करुछंती किंतु प्राप्त हो पार ना से किंतु आज आज आम पति बहुत बड़ पापी व्यक्ति हेले किंतु सी आपन को प्राप्त हो गले आपन पादपद्म को प्राप्त हेले तेणु ये जो गोपी मान सुदुर्लभता इन केते दुर्लभ यूर आम जानवा एवं देश दशम स्कंद 47 अध्याय उद्धव को जो भगवान पठाईले गोपी मान पाक सन्देश प्रदान कर उद्धव सन्देश जहाँ कह जाए 47 अध्याय आसव उद्धव सन्देश से उद्धव जो देखी गोपी मान व्यवहार गोपी मैंने किभ भाव भगवान प्रति प्रेम करुँचे यू देखी सी एक कथि कही दशम स्कंद 47 अध्याय 60 श्लोक ये कथि रही नायंग श्रीअंग नितांतरते प्रसाद सोर जोशितांग नलिनगंधा रुचांग कुतन्या रासोत्सवस्य भुजदंड गुहित कंठा लब्धा शिशंग उदगात ब्रजसुंदरीणाम ये जो रास लीला रे जो भगवान कर आशीष बा कृपा जो प्राप्त होते यू चिंता कर उद्धव कौन नयं श्रीओ लक्ष्मीदेवी यहाँ प्राप्त हो पार ना नितांत यह प्रसाद ये कृपा से प्राप्त हो पार ना लक्ष्मीदेवी नायं श्रीअंग नितांत प्रसाद स्वर जोशीता नलिनगंधा कुत रुचन्या आवर जोशीता कहले स्वर्गर जो रही अप्सरा मैंने स्वर्गर देवी मैंने रही कथा कौन कह नलिनगंधा शरीर रू पद्मर बास आसुए नलिनगंधा रुचांग शरीर यह सुवास आसुए कथा कौन कह जोटी लक्ष्मीदेवी प्राप्त हो पार ना ये मान कथा कौन कह देवी मान कथा नायम श्रीअंगो नितान तरद प्रसाद सो जो सिद्धांग नलिन गंधा रुचांग रास सबस्य भुजदंड गुहित कंठा यही रास यही लीलाटी को बर्णना चिंता कर उद्धव रासोत्सव जो भाव में भुजदंड गृहित कंठ भगवान तर कंठ को धारण करते प्रसाद कहीं प्राप्त हो ना कहार उद्देश्य सीटा नायंग श्रीअंग नितांतर प्रसाद सो जोशीदांग नलिन गंधा रुचांग कुतुण्य रासोत्सव से भुजदंड गृहित कंठ लब्धा शीशंग उदगात ब्रजसुंदरी ब्रजसुंदरी मैंने जो भाव में आशीष प्राप्त होते आईट प्राप्त हो ना तेणु यहाँ सुदुर्लभ बोली सनातन गोस्वामी कहते पंदर नंबर श्लोक कहुची जे कर्णोत्पलाक विटंक कपोल घर्म भक्त श्रियो बलय नुपुर घोष बाध्ये गोप्य समंग भगवता ननृतु स्वकेश स्रस्त स्रजो भ्रमर गायक रास गोष्ठ्याम रासलीला को आहरी वर्णना कर कि भाव ना तत्र बादकेशु गायकेशु गंधर्व गंधर्व किनरादिषु रसा विशेष रसाभेषेन मोह्यसु नृत्यसु नाना एव वाद्यादि संपत्ति दर्शयन रास संभ्रम आह कर्णोत्पलयति सेठी जो रास होता सेठी विभिन्न प्रकार बाधक थिले विभिन्न बाद्य बाजुला आम आगु वर्णना कर दुंदुबी इत्यादि विभिन्न प्रकार गायक थिले गंधर्व किन्नर इत्यादि एम मोहित हो जाते से सब उपरे नृत्य करुले रास नृत्य उपरे सब नृत्य करुले आकाशे भगवान रास नृत्य सहित से बाद्य बादन करुले गीत गान करुले तेणु ये कर्णोत्पलाल कंट कटिबिद्ध कपोल धर्म भक्त श्रेय तेणु ये कान रे जो कर्ण धारण कर पद्मफूल समन्वित जो अलक केशगुच्छ कान पछरे पद्मफूल सब थिला भगवान गोपी मान गाल पाखरे गाल उपरे केशगुच्छ सब थिला केशगुच्छर शोभा एवं स्वेद बंधु तक शरीर जो झाड़ निर्गत होता ये सौंदर्य वृद्धि करुला भाव कहु जो सब विभिन्न प्रकार अलंकार धारण बलय नुपुर घोष बाध्ये यू नाद आसूला ताधर मत शब्द आसूला कर्ण हस्त जो चूड़ी धारण करते पादरे नुपुर धारण करते एवं सो केश स्रस्त स्रज सो केशेभ्यो स्रस्ता व स्रजो जासंग तांग एतेन ताल गति संतुष्टा केशा शशिर कंपं पादेशु पुष्पवृष्टिमिव अकुर्वन इत्यु प्रेक्षितम ये होता ये कौन होता ना मस्तर जो केशराज केशराज जो पुष्पराजी थी सी सब तले पड़ जाऊला तले पड़ जाऊ तो सीधर स्वामी बहुत सुंदर उपेक्षा उत्प्रेक्षा देर से कहुची भाव नृत्य गीत चलता रास गोष्ठ्याम तेणु गोप्य भ्रमर गायक रास गोष्ठ्यांग गोपी मैने जो रास कर भ्रमर मान सेठी गुणगुण होते भगवता समंग नृतु भगवान सहित समस्ते ये नृत्य करुले रास नृत्य यही भाव वर्णना कर तेणु एटी श्रीधर स्वामी भाष्य कहते एतेन तालगति संतुष्टा केशा शशरीर शशिर ये आम भावार्थी ओडिया मत कहटा जे एतेन तालगति संतुष्टा केशा शशिर कंपं पादेशु पुष्पवृष्टिमिव अकुर्बन इति उत्प्रेक्षितम जमती गीत सब हूँ नृत्य होती संतुष्ट होमती शरीर मानने केश रही मस्तक रही सी ये पुष्प वृष्टि सब करुले ବହୁତ ସନ୍ତୁଷ୍ଟ ହୋଇଗଲେ ଏଇଭଳି ଭାବରେ ଉପେକ୍ଷା ଦିଆଯାଇ ଶ୍ରୀଧରସ୍ୱାମୀ କହୁଛନ୍ତି। ତେଣୁ ପୃଥକ୍ ପୃଥକ୍ ଗାନ ନୃତ୍ୟାଦି ସାତଗୁଣିଆ ଶୋଭାଯୁକ୍ତ ସମୁଦିତ ନୃତ୍ୟଜନିତ ବକ୍ତ୍ରାଦି ଶୋଭାଙ୍କୁ ବିବୃଣନ୍ତି। ଏହିସବୁ ଶୋଭା ଯେଉଁ ରହିଛି ନୃତ୍ୟର ଶୋଭାକୁ ବର୍ତ୍ତମାନ ଏଇ ଶ୍ଳୋକରେ ବର୍ଣ୍ଣନା କରାଯାଉଛି ଯଦି ସ୍ପନ୍ଦରରେ। ତେଣୁ ଦେବତାମାନେ ମଧ୍ୟ ତାଙ୍କୁ ନିଜକୁ କୃତାର୍ଥ କରିବା ପାଇଁ ସେମାନେ ସବୁ ବାଦ୍ୟ ବାଦନ କରୁଥିଲେ। ଶ୍ରୀଧର ସ୍ୱାମୀ ଏଇଟାକୁ କହିଛନ୍ତି, ଯେମିତି ତାଙ୍କର ମସ୍ତକରେ ଯେଉଁ ରହିଛି କେଶ ରାଶି ରହିଛି ଫୁଲ ସବୁ ରହିଛି ସେସବୁ ତଳେ ପଡ଼ିଯାଉଥିଲେ, ଯେମିତି ସିଏ ଏଇ ନୃତ୍ୟକୁ ଅଭିନନ୍ଦନ ଜଣାଉଥିଲେ ବା ସ୍ୱାଗତ କରୁଥିଲେ ପୁଷ୍ପ ପୃଷ୍ଟି କରିକିରି। ଏଇଭଳି ଭାବରେ ଶ୍ରୀଧର ସ୍ୱାମୀ ତାଙ୍କର ଭାଷାରେ କହିଛନ୍ତି, ରାସ ନୃତ୍ୟ ଏଇଭଳି ଭାବରେ ଚାଲିଛି। ତେଣୁ ପରଶ୍ଳୋକରେ କୁହାଯାଉଛି, ଏବଂ ପରିଶ୍ରଙ୍ଗ କରାଭିମର୍ଶ ସ୍ନିଗ୍ଧେ କ୍ଷଣୋଦ୍ଦାମ ବିଳାସ ହାସୈ ରେମେ ରମେଶ ବ୍ରଜସୁନ୍ଦରୀ ଯଥା ଅର୍ଭକ ସ୍ୱ ପ୍ରତିବିମ୍ବ ବିଭ୍ରମ। ଏଇଭଳି ଭାବରେ ଏବଂ ଏଇଭଳି ଭାବରେ ରାସ ନୃତ୍ୟ ଯେଉଁ ଚାଲିଛି, ଯଥା ଗୋପ୍ୟ ନାନା ବିଭ୍ରମ ଭଗବତା ସହ ବିଜହୁ ଏବଂ ଭଗବାନ ଅପି ସ୍ୱ ବିଳାସୈ ତାଭି ସହ ରେମେ ଇତ୍ୟାହ ଏବଂ ଇତି। ଯେଉଁଭଳି ଭାବରେ ଗୋପୀମାନେ ଭଗବାନଙ୍କ ସହିତ ନୃତ୍ୟ କରି ଆନନ୍ଦିତ ହେଉଛନ୍ତି, ଭଗବାନ ମଧ୍ୟ ଗୋପୀମାନଙ୍କ ସହିତ ନୃତ୍ୟ କରି ସେଇଭଳି ଭାବରେ ଆନନ୍ଦିତ ହେଉଛନ୍ତି। ତେଣୁ ଏବଂ ରମେଶ ରମାଙ୍କର ଈଶ ଯେ ଭଗବାନ କୃଷ୍ଣ ସ୍ୱ ପ୍ରତିବିମ୍ବମ ବିଭ୍ରମ, ଯେମିତି ଗୋଟେ ଛୋଟ ପିଲା ଅର୍ଭକ ଅର୍ଭକ କରି ଛୋଟ ପିଲା, ଛୋଟ ପିଲା ଯେମିତି ତା'ର ପ୍ରତିବିମ୍ବ ସହିତ ଖେଳେ ସେହିଭଳି ଭାବରେ ଭଗବାନ ଏ ରାସ ନୃତ୍ୟକୁ ବର୍ଣ୍ଣନା କରାଯାଉଛି। ଏମାନଙ୍କ ସହିତ ତାଙ୍କର ପ୍ରତିବିମ୍ବ, ତାଙ୍କର ଶକ୍ତି, କୃଷ୍ଣଙ୍କର ଶକ୍ତି, ସ୍ୱ ପ୍ରତିବିମ୍ବ ବିଭ୍ରମ, ସ୍ୱ ପ୍ରତିବିମ୍ବେ ହି ବିଭ୍ରମ ବା କ୍ରୀଡ଼ା ଯଶ୍ୟ ସ, ଯେଉଁ ଗୋପୀମାନଙ୍କ ସହିତ ଲୀଳା କରୁଛନ୍ତି ଗୋପୀମାନେ କିଏ, ଏ ଭଗବାନଙ୍କ ସବୁ ପ୍ରତିବିମ୍ବ ଭଳି। ବିମ୍ବ ପ୍ରତିବିମ୍ବ ଦୁଇଟି ଜିନିଷ ରହିଛି, ଆମେ ଯଦି ଆଇନାରେ ଦେଖୁଛେ ଆମର ପ୍ରତିବିମ୍ବ ବା ପ୍ରତିଫଳନ ଦେଖୁଛେ, ସେଇଭଳି ଭାବରେ ଭଗବାନଙ୍କର ଏମାନେ ସବୁ ପ୍ରତିବିମ୍ବ ପ୍ରତିଫଳନ, ଭଗବାନଙ୍କର ନିଜର ଶକ୍ତିର ବିସ୍ତାର, ସେ ନିଜେ ନିଜ ଶକ୍ତି ଦ୍ୱାରା ଖେଳୁଛନ୍ତି, ଏଇଟାକୁ ଲୋକମାନେ ବୁଝିପାରନ୍ତି ନାହିଁ। ଯଥା ଅର୍ଭକ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି, ଯେଭଳି ଭାବରେ ଗୋଟେ ଛୋଟ ପିଲା ବାଳକ ଅର୍ଭକ କହିଲେ ବାଳକ, ଯଥା ତଥା ତତ୍ ବିଳାସା ବିଳାସନ ଅଭିଭୂତ ଶୈବ ରତୁ ଦୃଷ୍ଟାନ୍ତ ଯଥା ଅର୍ଭକ ଇତି। ଛୋଟ ପିଲା ଗୋଟେ ତା'ର ପ୍ରତିବିମ୍ବ ସହିତ ଖେଳେ, ଆଇନାରେ ଦେଖିକିରି ନିଜର ପ୍ରତିଫଳନ ଦେଖି ସିଏ ତାଙ୍କ ସହିତ କଥା ହେଉଥିବ, ଏସବୁ ରହିଛି। ଛୋଟ ପିଲା ଯେମିତି ଜାଣିପାରେ ନାହିଁ ଇଏ ମୋର ପ୍ରତିବିମ୍ବ ବୋଲି, ସେଇଭଳି ଭଗବାନ ତାଙ୍କ ପ୍ରତିବିମ୍ବଙ୍କ ସହିତ ଏ ରାସ ନୃତ୍ୟ କରୁଛନ୍ତି। ପରିଶ୍ରଙ୍ଗ କରାଭିମର୍ଶ ସ୍ନିଗ୍ଧେ ସ୍ନିଗ୍ଧେ କ୍ଷଣ ଦାମ ବିଳାସ ହାସେଇ ପରିଶୁଜ୍ୟ କହିଲେ ଆଲିଙ୍ଗନ କରୁଛନ୍ତି, କରାଭିମର୍ଶମ କର ତାଙ୍କର ହସ୍ତ ଧାରଣ କରୁଛନ୍ତି କରସ୍ପର୍ଶ କରୁଛନ୍ତି, ସ୍ନିଗ୍ଧେ କ୍ଷଣ ତାଙ୍କୁ ଦର୍ଶନ କରୁଛନ୍ତି ବା ଦେଖୁଛନ୍ତି ଈକ୍ଷଣ କରୁଛନ୍ତି, ସାନୁରାଗ ଅବଲୋକନ ବହୁତ ଅନୁରାଗର ସହିତ ଅବଲୋକନ କରୁଛନ୍ତି, ଉଦ୍ଦାମ ବିଳାସ ଚୁମ୍ବନାଦେୟ ହାସଶ୍ଚ ଏଇଭଳି ଭାବରେ କେତେବେଳେ ଚୁମ୍ବନ କରୁଛନ୍ତି। ଏହିସବୁ ରାସ ନୃତ୍ୟ ଚାଲିଛି ବ୍ରଜସୁନ୍ଦରୀମାନଙ୍କ ସହିତ ରେମେ, ଏଇଭଳି ଭାବରେ ସେ ଆନନ୍ଦିତ ହେଉଛନ୍ତି ଭଗବାନ। ତେଣୁ ଯେମିତି ଛୋଟ ପିଲା ଗୋଟେ ପ୍ରତିବିମ୍ବ ସହିତ ଖେଳନ୍ତି ସେଇଭଳି ଭଗବାନ ସେଇଭଳି ଭାବରେ ଖେଳୁଛନ୍ତି ତାଙ୍କର ଶକ୍ତିମାନଙ୍କ ସହିତ, କେତେବେଳେ ଆଲିଙ୍ଗନ କରୁଛନ୍ତି, ପରିଶୁଜ୍ୟ କହିଲେ ଆଲିଙ୍ଗନ କରୁଛନ୍ତି, କେତେବେଳେ କରାଭିମର୍ଶନ କେତେବେଳେ କର ସ୍ପର୍ଶ କରୁଛନ୍ତି, କେତେବେଳେ ଉଦ୍ଦାମ ବିଳାସ ତାଙ୍କୁ ଚୁମ୍ବନ ଇତ୍ୟାଦି ଦେଉଛନ୍ତି, କେତେବେଳେ ହସୁଛନ୍ତି ହାସ ହାସ ପରିହାସ ହେଉଛି। ରମେଶ ଶବ୍ଦ କାହିଁକି ବ୍ୟବହାର କରାଗଲା ନା, ଲକ୍ଷ୍ମୀଙ୍କର ଲକ୍ଷ୍ମୀଙ୍କର ଈଶ ଲକ୍ଷ୍ମୀଙ୍କର ପତି ସିଏ ବା ଲକ୍ଷ୍ମୀଙ୍କର ପ୍ରଭୁ ସିଏ ତାଙ୍କର ଐଶ୍ୱର୍ଯ୍ୟ ପ୍ରକାଶ କରୁଛନ୍ତି, ଐଶ୍ୱର୍ଯ୍ୟ ପ୍ରକାଶ କରି ବ୍ରଜସୁନ୍ଦରୀମାନଙ୍କ ସହିତ କ୍ରୀଡ଼ା କରୁଛନ୍ତି, ନିଜକୁ ବିସ୍ତାର କରିଛନ୍ତି 300 କୋଟି ରୂପରେ ବିସ୍ତାର କରିଛନ୍ତି, ଏ ତାଙ୍କର ଐଶ୍ୱର୍ଯ୍ୟ, ସେଥିପାଇଁ ରମେଶ ଶବ୍ଦ ବ୍ୟବହାର କରାଗଲା। ତେଣୁ ଯଦି କୁହାଯିବ ଯେ ଏତେ ଗୋପୀମାନଙ୍କ ସହିତ ଏକମାତ୍ର କୃଷ୍ଣ କିଭଳି କ୍ରୀଡ଼ା କଲେ ନା, ସ୍ୱ ପ୍ରତିବିମ୍ବମ ବିଭ୍ରମ, ସେଥିପାଇଁ ଏ ଶବ୍ଦଟି ବ୍ୟବହାର କରାଗଲା, ସ୍ୱ ପ୍ରତିବିମ୍ବ ଯେମିତି ଆମର ଦେଖୁଛେ ସିନେମା ମାନଙ୍କରେ ସବୁ ରହିଥିବ ଗୋଟିଏ ହିରୋର କେତେ ପ୍ରକାର ରୂପ ଆସିଯାଉଥିବ ଏକ ସମୟରେ ତେଣୁ ସେଇଭଳି ଭାବରେ ଭଗବାନ ମଧ୍ୟ ନିଜକୁ ବିସ୍ତାର କରିପାରିବେ, ତାଙ୍କର ଶକ୍ତି ମାଧ୍ୟମରେ ନିଜକୁ ବିସ୍ତାର କରିପାରିବେ, ସେ ତାଙ୍କ ସହିତ ଏଇଭଳି ଭାବରେ ଲୀଳା କରୁଛନ୍ତି। ଏବଂ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ମଧ୍ୟ ଏ ଶ୍ଳୋକରେ ମନ୍ତବ୍ୟ ଏଇଭଳି ଭାବରେ ଦେଇଛନ୍ତି, ଶ୍ରୀକୃଷ୍ଣ ଏକମାତ୍ର ପରମ ତତ୍ତ୍ୱ ଅଟନ୍ତି, ତାଙ୍କର ଶକ୍ତି ଅନନ୍ତ ଅଟେ, ଏହିସବୁ ଶକ୍ତି ରୂପବତୀ ହୋଇ ଶ୍ରୀକୃଷ୍ଣ ତାଙ୍କ ଲୀଳାରେ ପ୍ରବୃତ୍ତ କରନ୍ତି। ଯେପରି ଶ୍ରୀ ଭଗବାନଙ୍କର ଏକମାତ୍ର ପରମ ଶକ୍ତିର ବିଭୂତି ତାଙ୍କର ସର୍ବପ୍ରକାର ଅସଂଖ୍ୟ ଶକ୍ତିର ଅଭିପ୍ରକାଶ ଘଟାଏ, ସେହିପରି ରାସ ନୃତ୍ୟରେ ଯେତେ ସଂଖ୍ୟକ ଗୋପୀ ଥିଲେ ସେହିପରି ପ୍ରକଟିତ ବିବିଧ ଶକ୍ତି ସ୍ୱରୂପ ଏକ ଶ୍ରୀକୃଷ୍ଣ ନିଜକୁ ପ୍ରତିଫଳିତ କରିଥିଲେ। ସବୁ ହିଁ କୃଷ୍ଣ, କିନ୍ତୁ ତାଙ୍କ ଇଚ୍ଛାରେ ତାଙ୍କ ଚିତ୍ ଶକ୍ତି ଯୋଗମାୟା ଏହିସବୁ ଗୋପୀଙ୍କୁ ପ୍ରକଟିତ କରିଥିଲେ। ଯେତେବେଳେ ଶ୍ରୀକୃଷ୍ଣଙ୍କ ଦିବ୍ୟ ଇଚ୍ଛାକ୍ରମେ ତାଙ୍କ ରସପୃଷ୍ଟି ପାଇଁ ତାଙ୍କର ସ୍ୱରୂପ ଶକ୍ତି ଯୋଗମାୟା ଏପରି ଲୀଳା ପ୍ରକଟିତ କଲେ, ସେତେବେଳେ ତାହା ଯେପରି କୌଣସି ବାଳକ ନିଜର ପ୍ରତିବିମ୍ବ ସହିତ ଖେଳିବା ପରି ପ୍ରତୀୟମାନ ହେଉଥିଲା। କିନ୍ତୁ ଯେହେତୁ ଏହିସବୁ ଲୀଳା ଶ୍ରୀ ଭଗବାନଙ୍କ ଚିନ୍ମୟ ଶକ୍ତି ଦ୍ୱାରା ପ୍ରକଟିତ ହୁଏ, ତେଣୁ ସେଗୁଡ଼ିକ ନିତ୍ୟ ବିରାଜମାନ ଏବଂ ସ୍ୱତଃ ପ୍ରକାଶିତ ହିଁ ହୋଇଥାଏ। ବର୍ତ୍ତମାନ ମଧ୍ୟ କେଉଁଠି ରାସଲୀଳା ଚାଲିଥିବ, ଏଭଳି ଭାବରେ ଭଗବାନ ଲୀଳା ରହିଛି। ତେଣୁ ପର ଶ୍ଳୋକରେ କୁହାଯାଉଛି, 17 ଶ୍ଳୋକରେ କୁହାଯାଉଛି ଯେ ତଦଙ୍ଗ ସଙ୍ଗ ପ୍ରମୁଦା କୁଳେନ୍ଦ୍ରିୟ କେଶାନ୍ ଦୁକୁଳଂ କୁଚପଟ୍ଟିକାଂ ବା ନାଞ୍ଜ ପ୍ରତିବ୍ୟୋଢୁମଳଂ ବ୍ରଜସ୍ତ୍ରିଓ ବିଶ୍ରସ୍ତ ମାଳାଭରଣା କୁରୁଦ୍ବହ କୁରୁଦ୍ବହ କୁରୁଶ୍ରେଷ୍ଠ ପରୀକ୍ଷିତକୁ ସମ୍ବୋଧନ କରି କହୁଛନ୍ତି ସୁଖଦେବ ଗୋସ୍ୱାମୀ ଯେ ତାନ୍ତୁ ଭଗବତ ବିଳାସେ ଆକୁଳା ବଭୂ ଇତ୍ୟାହ ତଦଙ୍ଗେତି। ଭଗବାନଙ୍କର ସହିତ ନୃତ୍ୟ କରିକି ଯଦି ଆକୁଳ ହୋଇଯାଉଛନ୍ତି, ବ୍ୟାକୁଳ ହୋଇଯାଉଛନ୍ତି, ଏ କଥାକୁ କୁହାଯାଉଛି ଏ ଶ୍ଳୋକରେ। କ'ଣ ହେ କୁରୁଦ୍ଭ କୁରୁଶ୍ରେଷ୍ଠ ତଦଙ୍ଗ ସଙ୍ଗ ପ୍ରମୁଦା କୁଳେନ୍ଦ୍ରିୟା, ଭଗବାନଙ୍କର ଅଙ୍ଗସଙ୍ଗ ଲାଭ କରୁଛନ୍ତି, ତେଣୁ ଏଥିରେ ବହୁତ ଆନନ୍ଦିତ ହୋଇଯାଉଛନ୍ତି। ଆକୁଳେନ୍ଦ୍ରିୟ ଇନ୍ଦ୍ରିୟମାନେ ମଧ୍ୟ ସେଇଭଳି ଭାବରେ ଆନନ୍ଦିତ ହୋଇଯାଉଛନ୍ତି, ଆକୁଳିତ ହୋଇଯାଉଛନ୍ତି। ତସ୍ୟାଙ୍ଗ ସଙ୍ଗେନ ପ୍ରକୃଷ୍ଟା ମୁତ୍ ମାନେ ଆନନ୍ଦ ପ୍ରୀତିସ୍ତୟା ଆକୁଳାନି ଅବସାନି ଇନ୍ଦ୍ରିୟାଣି ଯାସାଙ୍ଗା। ଇନ୍ଦ୍ରିୟମାନେ ସବୁ ଅବସର ହୋଇଯାଉଛନ୍ତି ଭଗବାନଙ୍କ ସହିତ ନୃତ୍ୟ କରିକରି। ତେଣୁ ବିଶ୍ୱସ୍ତ ମାଲ୍ୟାଭରଣା ତାଙ୍କର ଯେଉଁ ମାଳ ଧାରଣ କରିଥିଲେ କେଶରେ, ଏସବୁ କ'ଣ ହେଉଛି, ବିଶ୍ୱସ୍ତ କହିଲେ ଶିଥିଳ ହୋଇଯାଉଛି, ତଳେ ତଳେ ପଡ଼ିଯାଉଛି। ଆଭରଣ ନିଚ ତାଙ୍କର ଯେଉଁ କ'ଣ ଆଭୂଷଣ ସବୁ ଧାରଣ କରି ସିଏ ମଧ୍ୟ ସେଇଭଳି ଭାବରେ ଶିଥିଳ ହୋଇଯାଉଛି। ବ୍ରଜସ୍ତ୍ରୀୟମାନଙ୍କର ବିଶ୍ୱସ୍ତ ବ୍ରନ୍ଧାନ ତାଙ୍କର ଯେଉଁ ସବୁ ବାନ୍ଧିକି ରଖାଯାଇଥିଲା ସେସବୁ ଖୋଲି ଯାଉଛି ଏଇଭଳି ଭାବରେ। କେଶାନ୍ ଦୁକୁଳଂ କୁଚପଟିକାଂ ବା ଅଞ୍ଜ ପ୍ରତିବ୍ୟୋଢୁମ୍ ସେସବୁ ଶିଥିଳ ହୋଇଯାଉଛି, ବନ୍ଧା ହେଇକି ରହିଥିଲେ ମଧ୍ୟ ସେସବୁ ଖୋଲି ଯାଉଛି ଏଇଭଳି ଭାବରେ। ନ ଅଳଂ ସେ ରହିପାରିଲେ ନାହିଁ, ଠିକ୍ ଭାବରେ ରହିପାରିଲେ ନାହିଁ, ସେସବୁ ତଳେ ସବୁ ପଡ଼ିଯାଉଛି ଏଇଭଳି ଭାବରେ ବର୍ଣ୍ଣନା କରାଯାଉଛି। ଶ୍ରୀକୃଷ୍ଣଙ୍କ ଅଙ୍ଗସଙ୍ଗ ଆନନ୍ଦରେ ଅଭିଭୂତ ଗୋପୀମାନଙ୍କ ଇନ୍ଦ୍ରିୟ ସମୂହ ବିବଶ ହୋଇପଡ଼ିଥିବାରୁ ସେମାନଙ୍କର କେଶଦାମ ସେମାନଙ୍କ ପରିଧେୟ ବସନ କାଞ୍ଚୁଲି ମାଳା ଓ ଅଳଙ୍କାର ଆଦି ସ୍ଖଳିତ ହୋଇପଡ଼ିବାରୁ ଆଉ ଆଗପରି ସେମାନେ ତାହା ଅନାୟାସରେ ଧାରଣ କରିପାରିଲେ ନାହିଁ, ଅର୍ଥ ହେଉଛି ଏଇଟା। ତେଣୁ ଶ୍ରୀଧରସ୍ୱାମୀ ଏ ଶ୍ଳୋକର ଭାଷାରେ କହୁ ତାସ୍ତୁ ଭଗବତ ବିଳାସେଇ ଆକୁଳା ବଭୁବୁ ଇତ୍ୟାହ। ତେଣୁ ଭଗବାନଙ୍କର ବିଳାସ ଭଗବାନ ସହିତ ବିଳାସ କରି ଏଇଭଳି ଭାବରେ ତାଙ୍କର ଅବସ୍ଥା ସବୁ ହେଉଛି। ତେଣୁ ପର ଶ୍ଳୋକରେ କୁହାଯାଉଛି 18 ଶ୍ଳୋକରେ ଯେ କୃଷ୍ଣ ବିକ୍ରୀଡ଼ିତଂ ବିକ୍ଷ ମୁମୁହୁ ଖେଚର ସ୍ତ୍ରିୟ କାମାର୍ଜିତା ଶଶାଙ୍କଶ୍ଚ ସଗୁଣ ବିସ୍ମିତା ଭବତ୍। ସମସ୍ତେ ବିସ୍ମୟ ହୋଇଯାଉଛନ୍ତି ଭଗବାନଙ୍କ ଲୀଳା ଦର୍ଶନ କରି। ନ କେବଳଂ ତାଂ ଏବା କୁଳାନ୍ଦ୍ରିହ କିନ୍ତୁ ଦେବପି ପ୍ରୀତ୍ୟା କୃଷ୍ଣ ବିକ୍ରୀଡ଼ିତ ମାତି। ଆକାଶରେ ଯେଉଁ ବିମାନ ସବୁ ରହିଯାଇଛି ଆମେ କୁହାଯାଇଛି ଆ ପୂର୍ବରୁ ବର୍ଣ୍ଣନା କରାଯାଇଥିଲା, ବିମାନ ସବୁରେ ଦେବତାମାନେ ସବୁ ଆସି ପହଞ୍ଚି ଯାଇଛନ୍ତି, ବ୍ରହ୍ମା ଶିବ ଇତ୍ୟାଦି ତାଙ୍କ ସ୍ତ୍ରୀମାନଙ୍କ ସହିତ ସବୁ ଆସିଛନ୍ତି। ତେଣୁ ଏମାନେ ସବୁ ଦେଖିକିରି କୃଷ୍ଣ ବିକ୍ରୀଡ଼ିତଂ ବିକ୍ଷ କାମାର୍ଜିତ ସେମାନଙ୍କୁ ମଧ୍ୟ କାମଭାବ ଜାତ ହେଉଛି କୃଷ୍ଣଙ୍କର ଏହିସବୁ ଲୀଳାକୁ ଦେଖିକିରି କାମେନ ଅର୍ଜିତା ବା ପୀଡ଼ିତା ତାଙ୍କର ମଧ୍ୟ କାମଭାବ ଜାତ ହେଉଛି ଏ କାମ କହିଲେ ଶୁଦ୍ଧ ପ୍ରେମ ବୋଲି ବୁଝିବାକୁ ପଡ଼ିବ କ୍ଷେଚର ସ୍ତ୍ରୀ କ୍ଷେଚର ସେମାନେ ସବୁ ଆକାଶରେ ରହିଛନ୍ତି କ୍ଷେଚରାଣାଂ ଦେବାନାଂ ସ୍ତ୍ରୀ ଅପି ଦେବତାମାନଙ୍କର ପତ୍ନୀ ହେଲେ ମଧ୍ୟ ମୁମୁହୁ ସେମାନେ ମଧ୍ୟ ମୋହିତ ହୋଇଯାଉଛନ୍ତି ତଥା ସଗଣ ଏବଂ ସେହିଭଳି ଭାବରେ ସମସ୍ତେ ମୋହିତ ହୋଇଯାଉ ଏମିତିକି ଶଶାଙ୍କ ଶଶାଙ୍କ କହିଲେ ଚନ୍ଦ୍ର ଚନ୍ଦ୍ର କୁହାଗଲା ନା ପ୍ରଥମେ 29 ଅଧ୍ୟାୟ ପ୍ରଥମ ଶ୍ଳୋକରେ କୁହାଯାଇଛି ସେଇଟା ସେ ଗୋଟିଏ ରାତିର ଲୀଳା ଚାଲିଛି ବର୍ଣ୍ଣନା କରାଯାଉଛି ତେଣୁ ଶଶାଙ୍କ କ'ଣ କୁହାଯାଇଥିଲା ନା ଭଗବାନ ଅପିତା ରାତ୍ରି ଶାରଦ ଫୁଲ ମଲ୍ଲିକା ସେଇ ଚନ୍ଦ୍ର ଯେଉଁ ରହିଛନ୍ତି କ'ଣ ପୂର୍ଣ୍ଣଚନ୍ଦ୍ର ଯେଉଁ ରହିଛନ୍ତି ପୂର୍ଣ୍ଣିମା ତିଥିର କଥା ସେ ପୂର୍ଣ୍ଣିମା ମଧ୍ୟ ଚନ୍ଦ୍ର ମଧ୍ୟ ବିସ୍ମିତ ସେ ମଧ୍ୟ ବିସ୍ମିତ ହୋଇଯାଉଛନ୍ତି ବିସ୍ମିତ ଅଭବତ୍ ଅନ୍ୟତତ୍ ସୂଚିତମ୍ ଶଶାଙ୍କେନ ବିସ୍ମିତେନ ଗତୌ ବିସ୍ମୃତାୟ ତତଃ ପ୍ରାପ୍ତନ ସର୍ବେ ଗ୍ରହସ୍ତତ୍ର ତଥୈବ ତସ୍ତୁ ତତଶ୍ଚାତି ଦୀର୍ଘାସୁ ରାତ୍ରିଷୁ ଯଥା ସୁଖଂ ବିଜହୁରୁ ଇତି ଖାଲି ଚନ୍ଦ୍ର ନୁହନ୍ତି ଯେତେ ଗ୍ରହ ଅଛନ୍ତି ସେମାନେ ମଧ୍ୟ ସବୁ ମୋହିତ ହୋଇଯାଇଛନ୍ତି ସର୍ବେ ଗ୍ରହସ୍ତତ୍ର ତତ୍ରୈବ ସେମାନେ ସବୁ ମୋହିତ ହୋଇଯାଇଛନ୍ତି ଭଗବାନଙ୍କ ଲୀଳା ଦେଖିକିରି ତେଣୁ ଶ୍ରୀଧର ସ୍ୱାମୀ କହୁଛନ୍ତି ନ କେବଳ ତା ଏବା କୁଳେନ୍ଦ୍ର ଦେବାପି ହଁ 8 ଶ୍ଳୋକ ତ କାମାର୍ଜିତା କହିଲେ କୃଷ୍ଣ ବିଷୟ କେଣ କାମେନ ପୀଡ଼ିତା କୃଷ୍ଣ ବିଷୟକ କାମ କାମ ହେଉଛି ପ୍ରେମ ଆତ୍ମେନ୍ଦ୍ରିୟ ପ୍ରୀତିବାଂଛା ତାରେ ବୋଲି କାମ କୃଷ୍ଣେନ୍ଦ୍ରିୟ ପ୍ରୀତିବାଂଛା ତାର ଧରେ ପ୍ରେମ ନାମ କୃଷ୍ଣଙ୍କ ସହିତ ଯେଉଁ କାମ ଶବ୍ଦ ବ୍ୟବହାର କରାଯାଉଛି ଇଏ ହେଉଛି ଶୁଦ୍ଧ ପ୍ରେମ ବୋଲି ବୁଝିବାକୁ ପଡ଼ିବ ତେଣୁ କାମାର୍ଜିତ ଇତି ପାଠେ ଶଶାଙ୍କୋପି କୃଷ୍ଣ ମାରୋକ୍ୟ ସ୍ତ୍ରୀ ଭାବ ପ୍ରାପ୍ତ ଶଶାଙ୍କ କହିଲେ ସୋମଦେବ ସେ ହେଉଛନ୍ତି ପୁରୁଷ ବ୍ୟକ୍ତି କିନ୍ତୁ ଭଗବାନଙ୍କର ଏହିସବୁ ଲୀଳାକୁ ଦେଖି ସିଏ ମଧ୍ୟ ସ୍ତ୍ରୀ ଭାବ ପ୍ରାପ୍ତ ହୋଇଥିଲେ ସିଏ ମଧ୍ୟ ଚାହୁଁଥିଲେ ଭଗବାନଙ୍କ ସହିତ ସାଙ୍ଗ କରିବା ପାଇଁ ସ୍ତ୍ରୀ ଭାବ ତାଙ୍କୁ ପ୍ରାପ୍ତ ହୋଇଯାଇଛନ୍ତି ଏଇଠି ବର୍ଣ୍ଣନା କଲେ ଶଶାଙ୍କୋପି କୃଷ୍ଣ ମାଲୋକ୍ୟ ସ୍ତ୍ରୀ ଭାବ ପ୍ରାପ୍ତ ତେଣୁ ବ୍ରଜସୁନ୍ଦରୀ ଗାତ୍ରାଣାଂ ତତ୍ ବିଳାସାନାଂ ଚ ଯୋଗମାୟା ଏବ ପୁରୁଷ ଦୃଷ୍ଟି ପ୍ରତ୍ୟାବରଣ ବ୍ରଜସୁନ୍ଦରୀମାନଙ୍କ ଯେଉଁ ଏଇଟା ଆମେ ଆଗରୁ ବର୍ଣ୍ଣନା କରିଛେ ତୃତୀୟ ଶ୍ଳୋକରେ ଏଇଟା ବ୍ୟାଖ୍ୟା ହୋଇଥିଲା ଗୋପୀମାନେ ଯେଉଁ ସେଠି ରହିଥିଲେ ଏମାନେ ଯୋଗମାୟା ଦ୍ୱାରା ପୁରୁଷମାନେ କେହି ଦେଖିପାରୁନଥିଲେ ଗୋପୀମାନଙ୍କୁ ଏଇଟା ବୁଝିବାକୁ ପଡ଼ିବ କିନ୍ତୁ ଶଶାଙ୍କ ସେ ଭଗବାନଙ୍କ ଏ ଲୀଳା ଦେଖି ସିଏ ମଧ୍ୟ ସ୍ତ୍ରୀ ଭାବ ପ୍ରାପ୍ତ ହୋଇଥିଲେ ତେଣୁ ସିଏ ଏ ଗୋପୀମାନଙ୍କ ସହିତ ମିଶି ଭଗବାନଙ୍କ ସହିତ ରାସନ ଲୀଳାରେ ଭାଗ ନେବା ପାଇଁ ସେମାନେ ସିଏ ମଧ୍ୟ ଚାହୁଁଥିଲେ ତେଣୁ ତା ପରଶ୍ଳୋକରେ କୁହାଯାଉଛି କୃତ୍ୱା ତାବନ୍ତ ମହାତ୍ମାନ ଯାବତୀ ଗୋପଜୋଷିତ ରେମେଶ ଭଗବାନ ତାଭି ରାତ୍ମାରାମପି ଲୀଳାୟା ଆତ୍ମାରାମ ଆତ୍ମାରାମ ମଧ୍ୟ ସେ ତାଙ୍କର ମନ ଆକର୍ଷିତ ହେଲା ଏ ଲୀଳାରେ ଭାଗ ନେବା ପାଇଁ ଭଗବାନ ଏଇଭଳି ଭାବରେ ରାସ ନୃତ୍ୟ କରିଥିଲେ ଯାବତୀ କହିଲେ ଯାବତୀୟ ଗୋପଜୋଷିତ ଯେତେ ଗୋପୀ ଯୋଶୀ ଥିଲେ ବା ଗୋପୀମାନେ ଥିଲେ 300 crore ବୋଲି ବର୍ଣ୍ଣନା କରାଯାଉଛି ଲୀଳାୟା ଆତ୍ମାନଂ ତାବତଂ କୃତ୍ୱା ଭଗବାନ ତେଣୁ ରାସ ନୃତ୍ୟ କଲେ ଯେତିକି ଗୋପୀ ଥିଲେ ନିଜକୁ ସେତିକି ଭାବରେ ବିସ୍ତାର କରିଥିଲେ ତାବତଂ କୃଷ୍ଣ କୃତ୍ୱା ଭଗବାନ ଆତ୍ମାରାମ ଅପି ଯଦିଓ ସେ ଆତ୍ମାରାମ ତାଙ୍କର କୌଣସି ଆତ୍ମାରାମ ହିଁ ମାନେ ଆତ୍ମାରାମ ଯେଉଁମାନେ ସେମାନେ ମାନେ ନିଜ ଆତ୍ମାରେ ସେମାନେ ଆନନ୍ଦିତ ହୁଅନ୍ତି ଆରାମ ପ୍ରାପ୍ତ ହୁଅନ୍ତି ଆତ୍ମାରାମ ଭଗବାନ ଆତ୍ମାରାମ ହେଲେ ମଧ୍ୟ ତା ବି ଯେଉଁ ଗୋପୀମାନଙ୍କ ସହିତ ରେମେ ଲୀଳା କଲେ ରାମ ବା ଆନନ୍ଦିତ ଆନନ୍ଦ ଲାଭ କଲେ ଆର ଭାବ ହେଉଛି କ'ଣ ନା କାତ୍ୟାୟିନୀ ମହାମାୟ ଯେଉଁ ଗୋପୀମାନେ ଏଇ ମାର୍ଗଶୀର ମାସରେ 22 ଅଧ୍ୟାୟରେ ଯେଉଁ ବର୍ଣ୍ଣନା କରାଯାଇଛି ଗୋପୀମାନେ ସବୁ ଯେଉଁ କାତ୍ୟାୟିନୀ ବ୍ରତ କରିଥିଲେ କାତ୍ୟାୟିନୀ ପୂଜା କରୁଥିଲେ ସବୁଦିନ ସକାଳୁ ଯାଇକରି ପୂଜା କରୁଥିଲେ ସେଠି ସେ ପ୍ରାର୍ଥନା କରିଥିଲେ ଯେ କାତ୍ୟାୟିନୀ ମହାମାୟେ ନନ୍ଦଗୋପ ସୁତଂ ଦେବୀ ପତିମେ କୃତି ନମଃ କାତ୍ୟାୟିନୀ ଦେବୀଙ୍କୁ ଏଇଭଳି ଭାବରେ ସ୍ତୁତି କରିଥିଲେ ପ୍ରାର୍ଥନା କରିଥିଲେ तेणु यही भाव तर स्तुति संतुष्ट भगवान अनुमोदित अनुमोदन करते जो वस्त्रहरण लीलार भगवान जो दशम स्कंद 22 अध्याय वर्णना कर भगवान कही संकल्प विदि साध्यो भवतीना मदापनम मया अनुमोदित शोष सत्यं भवति मरति यदि गोपी मैंने भगवान किसी कही नथिले कथा तांकर मनर भावना किंतु से कात्यायनी देवी को प्रार्थना करथिले जे नंदगोप सुतं देवी पतिमे कुरुते नम नंदगोप सुत जे कृष्ण सी आमर पति हुवंतु एभली भाव प्रार्थना करथिले किंतु भगवान कहले मते न जणेले मते मु जानी पारली संकल्प विदित साध्यो तुमर जो संकल्प अछि एटा मु जानी पारथिली तेणु मुटा को अनुमोदन करुच्ची संकल्प विदित साध्य भगवती ना मदर्चनम मया अनुमोदित शोष सत्यं भवति मारुतु तेणु भगवान अनुमोदन अनुमोदन करते सत्य हो बोली आज से सत्यर परिणत है तेणु से कही वस्त्र हरण करते समय से कही आगामी शरत ऋतु तुम सहित मोर मिलन हम से पति रूप से चाहते प्रार्थना करते आज भगवान पति रूप से यही सब लीला कर तेणु श्रीधर स्वामी कहते किंच महामाय कत्यायनी माय एक आम कहीदे सनातन गोस्वामी कहते तत्र परम फल माह ये दुईट श्लोक भगवान जो सब रास कर श्रेष्ठ फल हूँ यहाँ ये दुईट श्लोक केणु विश्वनाथ चक्रपुर ठाकुर ततश्च ताभि सह प्रत्येक कुंजेशु रहस्य क्रीड़ा अपि अभूत इत्याह प्रत्येक गोपी सहित ततश ताभी सह प्रत्येक कुंजेशु समस्त गोपी मान सहित से जगह थी कि नहीं सी जन कहते प्रश्न 300 कोटी सहित सहित 300 कोटी है 600 कोटी जगह कौटी आसला से कथ आसी खाली जगह ना से प्रत्येक गोपी मान गोटे गोटे कुंज निर्माण होता से कतश ताभी सह प्रत्येक कुंजेशु सबु कुंजरे रहस्य क्रीड़ा आभूत इत्याह रहस्य क्रीड़ा सब होता यहाँ रहस्य यहाँ समस्त बुझीपारे ना जो मैंने जोगमाय अधीन अच्छा से बुझीपर रहस्य को भगवद गीत चतुर्थ अध्याय भगवान कहले सरहस्य यो रहस्य मु तुमको यहाँ कहूँ रहस्य भगवान जदि उन्मोचन कले अर्जुन को उन्मोचन करिवारु रहस्य अर्जुन जानवे ना समस्त बुझीपारे ना चतुर्थ अध्याय जो श्लोक अच्छा कौन से रहस्य एवं इदं विवस्वान मनवे प्राह मनोरिख एवं परंपरा प्राप्त इम राजस्य विदु सकाल महता जोग नष्ट स एवा एक माया त्यज्य योग प्रोक्त प्रार्थना भक्त में सख्याति रहस्य हेतु उत्तम यहाँ को रहस्यटा बुझे पड़ो रहस्य समस्त बुझीपारे ना जो मैंने परंपरार आसवे से रहस्य बुझीपारे तेणु एटी मध्य से रहस्य शब्द व्यवहार कर भगवान जो लीला सब करते रहस्य जमी आम वैष्णव कवि मैंने गान कर कौन रूप रघुनाथ पदे हईबे आकुति कबे हम बुझब से जुगल प्रीति विषय छाड़िया कबे शुद्ध हवे मन कबे हम हेरब श्री वृंदावन तेणु वृंदावन जो भगवान को सब लीला आपको बुझापाई से भाव शुद्ध हृदय दरकार से हृदय ये रहस्य को बुझीपर ना समस्त रहस्य क्रीड़ा यू समस्त बुझीपारे ना रहस्य क्रीड़ा भी अभूत इति ये रहस्य क्रीड़ा भगवान कुंजरे भगवान गोपी मान सहित ये भाव रहस्य क्रीड़ा कले जावती जावत संख्या का गोप जोशितो गोपबध्यो गोपकन्याश्च ये गोपी मैंने केत जन बिवाहिता होते केत जन अविवाहिता तेणु जो मैंने अविवाहिता थे से कामना पूर्ण होगा जो मैंने बिवाहित होते से कामना पूर्ण होगा ये सब आसवा पर सब कथा कह बहुत कथा रही है भितर आम कहवा तावत संख्यक आत्म प्रकाशन कृत्वा आत्मारामोपी इति व्याख्याता अर्थम ଯଦିଓ ଭଗବାନ ଆତ୍ମାରାମ, ତାଙ୍କର କୌଣସି ଆଉ ବାହାରୁ କିଛି ଆନନ୍ଦ ପ୍ରାପ୍ତ ହେବା ପାଇଁ ଆବଶ୍ୟକତା ନାହିଁ, କିନ୍ତୁ ଇଏ ତାଙ୍କର ନିଜ ଶକ୍ତି, ଇଏ ତାଙ୍କର ଆତ୍ମାର ବିସ୍ତାର, ତେଣୁ ତାଙ୍କ ସହିତ ଏଇଭଳି ଭାବରେ ସେ ଲୀଳା କରିଥିଲେ ବ୍ୟାଖ୍ୟା ଏଇଭଳି ଭାବରେ 1900 କୁହାଗଲା। ତେଣୁ 20 ଶ୍ଳୋକରେ କୁହାଯାଉଛି ଯେ ତାସାଂ ରତି ବାହାରଣେ ତାସାଂ ରତିର୍ବାହାରେଣ ଶ୍ରାନ୍ତାନାଂ ବଦନାନି ସହ ପ୍ରାମୃଜତ୍ କରୁଣ ପ୍ରେମଣା ସନ୍ତ ମେନାଙ୍ଗ ପାଣିନା। ଏଇଟା କୃପା ଅତିଶୟ, ଭଗବାନଙ୍କ କୃପା ଅତିଶୟକୁ ବର୍ଣ୍ଣନା କରାଯାଉଛି ଏ ଶ୍ଳୋକରେ। ସୁଦର୍ଶନୀ କହୁଛନ୍ତି କିଭଳି କୃପା କରିଛନ୍ତି, କୃପା ଅତିଶୟ, କୃପାର ଅନ୍ତିମ ସ୍ତର ପ୍ରଦର୍ଶନ କରିଛନ୍ତି ଭଗବାନ। କୃପା ଅତିଶୟ ମାହ ତାସାମିତି କ'ଣ କହିଲେ ଅଙ୍ଗ, ଏଠି ସୁଖଦେବ ଗୋସ୍ୱାମୀ ଏତେ ଆନନ୍ଦିତ ହେଇଛନ୍ତି ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରି, ତେଣୁ ପରୀକ୍ଷିତ ମହାରାଜଙ୍କୁ ଶବ୍ଦ ବ୍ୟବହାର କରୁଛନ୍ତି ଅଙ୍ଗ। ଅଙ୍ଗ କହିଲେ ଆମ ଶରୀରର ଅଙ୍ଗ ଯେମିତି ରହିଛି, ସେଭଳି ଭାବରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତଙ୍କୁ ନିଜର ଅଙ୍ଗ ଭଳି ଗ୍ରହଣ କରୁଛନ୍ତି, ବହୁତ ଆନନ୍ଦିତ ହେଇଯାଇଛନ୍ତି ସୁଖଦେବ ଗୋସ୍ୱାମୀ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରିବା ସହିତ କରିବା ସଙ୍ଗେ ସଙ୍ଗେ ସେ ଏଇଭଳି ଭାବରେ ଆନନ୍ଦିତ ହେଉଛନ୍ତି, ଆନନ୍ଦମୟ ଲୀଳା। ତେଣୁ ହେ ଅଙ୍ଗ, ହେ ରାଜନ, କରୁଣା ସହ ଭଗବାନ କେତେ କରୁଣାମୟ, ରତିବିହାରେଣ ଶ୍ରାନ୍ତାନାଂ ତାସାଂ, ଏଇଭଳି ଭାବରେ ଯେଉଁ ରତି କ୍ରୀଡ଼ା କଲେ ଭଗବାନ, ରାସ କ୍ରୀଡ଼ା କଲେ, ଏଥିରେ ଯେଉଁ ଗୋପୀମାନେ ପ୍ରସୂନାନି ତାଙ୍କର ଶରୀରରୁ ସ୍ୱେଦ ବା ଝାଳ ନିର୍ଗତ ହେଉଥିଲା, ତେଣୁ ବଦନାନି ସନ୍ତମେନ, ତାଙ୍କର ବଦନରୁ ତାଙ୍କର ମୁଖରୁ ସନ୍ତମେନ, ଭଗବାନଙ୍କର ହସ୍ତ ହେଉଛି ସନ୍ତମେନ। ବହୁତ ସୁନ୍ଦର ବାସ୍ୟ ଦେଇଛନ୍ତି ସନାତନ ଗୋସ୍ୱାମୀ ଆମେ ଶୁଣିବା, ସନ୍ତମେନ ନିରତିଶୟ ସୁଖକରେଣ। ସନ୍ତମେନ ଶବ୍ଦର ଅର୍ଥ ହେଉଛି ସନ୍ତମ କହିଲେ ବହୁତ ବହୁତ ଉଚ୍ଚକୋଟିର ସୁଖ, ନିରତିଶୟ ତାର ସହିତ ସମାନ ହୋଇପାରିବନି ସେ ଯେଉଁ ସୁଖ ରହିଛି, ସେଇଭଳି ଭାବରେ ଭଗବାନଙ୍କ ପାଣି ନା ଭଗବାନଙ୍କ ହସ୍ତ ଏଇଭଳି ଭାବରେ। ତେଣୁ ପ୍ରେମଣା ପ୍ରାମୁଜତ, ଭଗବାନ ପ୍ରେମର ସହିତ ଏଇଟାକୁ ପରିମୁଷ୍ଠବାନ, ତାଙ୍କୁ ସବୁ ସେ ସ୍ୱେଦ ସବୁକୁ କ'ଣ ପ୍ରମୁଜତ ସବୁ ପୋଛି ଦେଉଥିଲେ ଝାଳକୁ ସବୁ। ତେଣୁ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ସନ୍ତମେନ ଶବ୍ଦ ଯେଉଁ ରହିଛି ଭଗବାନଙ୍କ ହସ୍ତର ଯେଉଁ ବିଶେଷଣ କୁହାଯାଇଛି, ଭଗବାନଙ୍କ ହସ୍ତ ଏଭଳି ଭାବରେ ସନ୍ତମେନ କହିଲେ ପରମ ସୁଖାତ୍ମକେନ ପାଣିନା, ଭଗବାନଙ୍କ ହସ୍ତରେ କେତେ ସୁଖ ରହିଛି ପରମ ସୁଖ। ସନ୍ତମେନ ଏଇଠି ସ୍ପର୍ଶ ମାତ୍ରେଣ ଅପି, କେବଳ ସ୍ପର୍ଶ କରିଦେଲେ ଜଣେ ଆନନ୍ଦିତ ହେଇଯିବ, ସନ୍ତମେନ ଶବ୍ଦ ଶବ୍ଦର ଅର୍ଥ ହେଉଛି ଏଇଟା ସ୍ପର୍ଶ ମାତ୍ରେଣ ସ୍ୱଭାବତଃ ପରମ ସୁଖକରତ୍ତମ, ସ୍ୱଭାବ ଭାବରେ ଭଗବାନଙ୍କ ପାଦ ହସ୍ତର ଏଭଳି ସ୍ୱଭାବ ରହିଛି, ଜଣେ ଭଗବାନ କେବଳ ସ୍ପର୍ଶ କରିଦେଲେ ସେ ଆନନ୍ଦିତ ହେଇଯିବ। ଯେମିତି ଆମେ ଗତକାଲି କହୁଥିଲେ ଆମର ରାଧେଶ୍ୟାମ ପ୍ରଭୁ ନୃସିଂହଦେବ ପ୍ରହ୍ଲାଦଙ୍କର ମସ୍ତକରେ ହସ୍ତ ରଖିଦେଲେ, ତେଣୁ ଇଏ ସ୍ୱଭାବ ଏଇଭଳି ଭଗବାନଙ୍କ ହସ୍ତପଦ୍ମର ଯେଉଁ ରହିଛି ସନ୍ତମେନ ଶବ୍ଦ ଅର୍ଥ ହେଉଛି ସେଇଟା ମାନେ ସୁଖକର ପରମ ସୁଖକରତ୍ୱମ। ପୁଣି ତତ୍ର ଚ ପ୍ରେମାଜନମ, ପ୍ରେମର ସହିତ ତାଙ୍କର ଏଇଭଳି ଭାବରେ ସେ ମାର୍ଜନ କରୁଛନ୍ତି ପ୍ରେମାଜନମ ପ୍ରେମର ସହିତ। ପୁଣି ତତ୍ରାପି କାରୁଣ୍ୟତ, ବହୁତ କରୁଣାର ସହିତ, କରୁଣା କହିଲା କୃପା ଅତିଶୟ ମାହ, କରୁଣାର ଅତିଶୟ ବର୍ଣ୍ଣନା କରାଯାଇଛି ଏଠାରେ, କାରୁଣ୍ୟେନ ତତ୍ରାପି ପ୍ରେମଣୀୟତ, ପୁଣି ମଧ୍ୟ ପ୍ରେମର ସହିତ, ତେଣୁ ପରମ ସନ୍ତୋଷଣ ମୁକ୍ତମ, ପରମ ସନ୍ତୋଷ ହେଇଗଲେ ଗୋପୀମାନେ, ଏଇଭଳି ଭାବରେ ଭଗବାନଙ୍କର ରାସ ନୃତ୍ୟ ବର୍ଣ୍ଣନା କରାଯାଉଛି। ତେଣୁ ବିଶ୍ୱନାଥ ଚକୁରୀ ଠାକୁର ମଧ୍ୟ ତାଙ୍କ ଭାଷାରେ କହୁଛନ୍ତି ସନ୍ତମେନ କହିଲେ ସୁଖମୟନ ପ୍ରାମୃଜତ ଇତି ଉପଲକ୍ଷଣମ, ଇଏ ଗୋଟେ ଉପଲକ୍ଷଣ, ଆଦେହରେ ବହୁତ କଥା ରହିଛି, କ'ଣ କଲେ ଖାଲି ଯେ ତାଙ୍କର ଝାଳକୁ ପୋଛିଦେଲେ ତା ନୁହଁ, ବିଜନମ, ବିଜନମ କହିଲେ ପଙ୍ଖା, ଭଗବାନ ନିଜେ ମଧ୍ୟ ପଙ୍ଖା ଦେଉଥିଲେ ତାଙ୍କୁ ଗୋପୀମାନଙ୍କୁ, ବିଜନ ଶବ୍ଦ ବ୍ୟବହାର କରାଯାଇଛି ଉପଲକ୍ଷଣ, ଖାଲି ଉପଲକ୍ଷଣରେ କୁହାଗଲା ଏତିକି, ଆଉ ବହୁତ କଥା ରହିଛି ତା ଭିତରେ, ସେଥିପାଇଁ ରହସ୍ୟ ଶବ୍ଦ ବ୍ୟବହାର କରାଗଲା। ବିଜନ କହିଲେ ପଙ୍ଖା ଦେଉଥିଲେ, ଭଗବାନ ନିଜେ ପଙ୍ଖା ଦେଉଥିଲେ, ଏବଂ ଅନୁଲେପନମ, ଅନୁଲେପନ ପ୍ରତ୍ୟଜ୍ଞ ପ୍ରତି ଅଙ୍ଗ ପ୍ରସାଧନ, ତାଙ୍କର ଅଙ୍ଗମାନଙ୍କୁ ସବୁ ଅନୁଲେପନ ବିଭିନ୍ନ ପ୍ରକାର ସବୁ ଲେପନ କରୁଥିଲେ, କ'ଣ ଚନ୍ଦନ ଇତ୍ୟାଦି ଦ୍ୱାରା ଲେପନ କରୁଥିଲେ, ଏବଂ ବିଟିକା ପ୍ରଦାନ ଅପି, ବିଟିକା କହିଲେ କ'ଣ ପାନ ଇତ୍ୟାଦି ତମ୍ବୁଳ ଇତ୍ୟାଦି ସେଇଟାକୁ ମଧ୍ୟ ପ୍ରଦାନ କରୁଥିଲେ। ଏହିଭଳି ଭାବରେ ଅନେକ ତାଙ୍କର ସବୁ ସେବା କରିଛନ୍ତି, ଭଗବାନ ନିଜେ କରିଛନ୍ତି ଚକ୍ରେ, ଏଭଳି ଭାବରେ କରିଛନ୍ତି। ତେଣୁ ଏକୋଇଶ ଶ୍ଳୋକରେ କୁହାଯାଉଛି, ଏ ଗୋପ୍ୟ ସ୍ଫୁରତ୍ ପୁରଟ କୁଣ୍ଡଳ କୁନ୍ତଳ ତ୍ରିଟ ଗଣ୍ଡଶ୍ରିୟା ସୁଦିତ ହାସ ନିରୀକ୍ଷଣେନ ମାନଂ ଦଦତ୍ୟ ଋଷଭସ୍ୟ ଜଘୁକୃତାନି ପୁଣ୍ୟାନି ତତ୍କର ରୁହ ସ୍ପର୍ଶ ପ୍ରମୋଦାହ। କହୁଛନ୍ତି, ତତୋ ଅତି ହୃଷ୍ଟାନାଂ ଗୋପୀନାଂ ଚରିତ ମାହ। ଗୋପୀମାନଙ୍କ ଚରିତ୍ର ବର୍ତ୍ତମାନ ଏଠାରେ କୁହାଯାଉଛି, ଯେଉଁମାନେ ଅତି ଆନନ୍ଦିତ ହୋଇଯାଇଛନ୍ତି ତାଙ୍କର ବିଷୟରେ କୁହାଯାଉଛି। ତତ୍ କରରୁହ ସ୍ପର୍ଶ ପ୍ରମୋଦ, ଭଗବାନଙ୍କର କର ଯେଉଁ କରପଦ୍ମର ସ୍ପର୍ଶ ଦ୍ୱାରା ଆନନ୍ଦିତ ହୋଇ, ତସ୍ୟ ଭଗବତ କରରୁହେଇ ନଖେଇ ସ୍ପର୍ଶେନ ପ୍ରମୋଦ ଯାସାଙ୍କା। କରରୁହ କହିଲେ ନଖ ମଧ୍ୟ ସେଠି ରହିଛି, ନଖରେ ମଧ୍ୟ ସେ ତାଙ୍କୁ ଆଘାତ ଦେଇଥିବେ, ସ୍ପର୍ଶ କରିଥିବେ, ତେଣୁ ଏଥିରେ ସିଏ ବହୁତ ଆନନ୍ଦିତ ହୋଇଯାଇଛନ୍ତି ଗୋପୀ ଗୋପୀମାନେ। ସ୍ଫୁରତ୍ ପୁରଟ କୁଣ୍ଡଳ କୁନ୍ତଳ ତ୍ରିଡ ଗଣ୍ଡଶ୍ରିୟା, ଭଗବାନ ତାଙ୍କର ଗୋପୀମାନଙ୍କ ଶୋଭା ବର୍ଣ୍ଣନା କରାଯାଉଛି। ସ୍ଫୁରତ୍ ପୁରଟ କୁଣ୍ଡଳ, କୁଣ୍ଡଳ ଯେଉଁ ରହିଛି ଏବଂ କୁନ୍ତଳ ତାଙ୍କର ଯେଉଁ କେଶରାଜି ରହିଛି, ତ୍ରିଡ ଗଣ୍ଡଶ୍ରିୟା ଭଗବାନଙ୍କର ଶରୀର ରହୁଛି ନୀଳ ରଙ୍ଗ ବାଦଲ ରଙ୍ଗ ଭଳି, ଏମାନଙ୍କର ରଙ୍ଗ ଯେଉଁ ଗୌର ରଙ୍ଗ ଯେମିତି ମେଘରେ ବିଜୁଳି ମାରିଲେ ଯେଉଁଭଳି ଭାବରେ ଶୋଭା ପାଏ, ସେଭଳି ଭାବରେ ରାସ ନୃତ୍ୟରେ ଏଇ ଶୋଭା ରହିଛି। ସ୍ମୃତାଂ ପୁରଟସ୍ୟ ସୁବର୍ଣ୍ଣ, ପୁରଟ ସୁବର୍ଣ୍ଣ କହିଲେ କ'ଣ, ସୁନାଟା ଯେତିକି ଚିକ୍ ଚିକ୍ କରେ କିନ୍ତୁ ଯଦି ତାକୁ ଆଉଟେଇ ଦେବା, ହଁ ପୁରଟ ସୁନ୍ଦର, ପୁରଟ ସୁନ୍ଦର ସନ୍ଧି କନ୍ଦବ ସନ୍ଧିପିତ ରହିଛି ନା, ଭଗବାନ ଗୌରାଙ୍ଗ ମହାପ୍ରଭୁଙ୍କର ଶରୀର ରଙ୍ଗ ସେଇଭଳି ଭାବରେ ପୂର୍ଣ୍ଣ ତପ୍ତ କାଞ୍ଚନ, ତପ୍ତ କାଞ୍ଚନ ଖାଲି କାଞ୍ଚନ ନୁହଁ, ସୁନାଟାକୁ ଯଦି ତପ୍ତ କରିଦେବା ସେ ତା'ର ରଙ୍ଗ ଆହୁରି ବହୁତ ଉଜ୍ଜଳ ଦେଖାଯିବ, ବହୁତ ସୁନ୍ଦର ଦେଖାଯାଏ। ପୁରଟ ସୁବର୍ଣ୍ଣସ୍ୟ କୁଣ୍ଡଳ ଆନାଙ୍ଗ, ତାଙ୍କର କୁଣ୍ଡଳ ସେଇଭଳି ଭାବରେ ଥିଲା, କୁନ୍ତଳ ଆନାଙ୍ଗ ତାଙ୍କର ଯେଉଁ କୁନ୍ତଳ କହିଲେ ଯେଉଁ କେଶ ରାଶି ରହିଛି ଏଇଟା ତ ତ୍ୱିଷା ଗଣ୍ଡେଶୁ ଯାହା ସ୍ତ୍ରୀ ସ୍ତ୍ରୀ ସ୍ତୟା, ତାଙ୍କର ଗଣ୍ଡ କହିଲେ କପୋଳରେ ତାଙ୍କର ଯେଉଁ କେଶ ରାଶି ରହିଛି ଏଇଭଳି ଭାବରେ ଶୋଭିତ ହେଉଥିଲା। ସୁଧିତ ହାସ ନିରୀକ୍ଷଣେନ, ସୁଧିତ କହିଲେ ସେ ସବୁ ଅମୃତ ଭଳି, ଭଗବାନ ସୁଧିତେନ କହିଲେ ଅମୃତା ଅମୃତା ଇତେନ ହାସ ସହିତ ନିରୀକ୍ଷଣେନ, ଭଗବାନ ଯେଉଁ ହସୁଥିଲେ ସୁନ୍ଦର ହାସ୍ୟ ହସୁଥିଲେ ଯେମିତି ଅମୃତ ବର୍ଷା କରୁଥିଲେ। ଋଷଭସ୍ୟ ଋଷଭସ୍ୟ କହିଲେ ପତି, ତାଙ୍କର ପତି ହିସାବରେ ସେ ଏହିସବୁ ଲୀଳା କରିଛନ୍ତି ରାସଲୀଳା, ତେଣୁ ମାନଂ ଦଦତ୍ୟ ତାଙ୍କୁ ଏଇଭଳି ଭାବେ ପୂଜା କଲେ, ଗୋପୀମାନଙ୍କୁ ମଧ୍ୟ ଭଗବାନ ଏଇଭଳି ଭାବେ ପୂଜା କରିଛନ୍ତି। ତେଣୁ ପୁଣ୍ୟାନି କୃତାନି ତତ୍ କର୍ମାଣି ଜଘୁ, ଏଇ ପୁଣ୍ୟକୃତ୍ୟ ଏଇ ଯେଉଁ ଲୀଳାକୁ ସବୁ ଜଘୁ ଅନ୍ୟମାନେ ସବୁ ଗାନ କରୁଛନ୍ତି। ଏଇଠି ଆସିବ ବହୁତ କଥା, ତତଶ୍ଚ ତା ସ୍ୱାଧୀନକାନ୍ତା କାନ୍ତ ପରିଧାବିତ ରତ୍ନ ଅଳଙ୍କାରା କୁଞ୍ଜେଭ୍ୟୋ ନିଷ୍କ୍ରମ୍ୟ ମିଳିତା ରାସୋତ୍ସବ ସମାପ୍ତି ସୂଚକ ମଙ୍ଗଳ। ଆମେ କେଉଁଟା ସବୁ କହିଲୁ କି, ଏକୋଇଶ ନମ୍ବର ତ, ହଁ ଏକୋଇଶ ନମ୍ବର, ତେଣୁ ମାଙ୍ଗଳିକ ଯୋଗୁ ସବୁ ଗାନ କରୁଛନ୍ତି, ଅନ୍ୟମାନେ ସବୁ ଗୋପୀମାନେ ମଧ୍ୟ ଭଗବାନଙ୍କ ଏଇ ସବୁ ଲୀଳାକୁ ସବୁ ଗାନ କରୁଛନ୍ତି, ଏବଂ ଅନ୍ୟମାନେ ସବୁ ଯେତେ ବିଦ୍ୱାନ ବ୍ୟକ୍ତି ଅଛନ୍ତି ସମସ୍ତେ ଏଇ ଗୁଣ ସବୁ ଗାନ କରୁଛନ୍ତି। କେଉଁଠି ଗୋଟେ କୁହାଯାଇଛି ସବୁ ମାଙ୍ଗଳିକ ଗାନ, ଏସବୁ ମାଙ୍ଗଳ ସବୁ ଗାନ କରୁଛନ୍ତି। ହଁ ତାପରେ ଆସିବ, ଏଇ ତିନି ପ୍ରକାର ରାସଲୀଳା ହେଇଛି, ଗୋଟେ ହେଉଛି ଜଳରେ ଏ ସ୍ଥଳରେ ହେଲା ରାସକ୍ରୀଡ଼ା, ତାପରେ ଜଳରେ ଜଳକେଳି କରିବେ, ତାପରେ ବନରେ ମଧ୍ୟ ବନକ୍ରୀଡ଼ା କରିବେ, ଏଇଭଳି ଭାବରେ ସବୁ ରହିଛି। ପଚିଶରେ ଆସି ସେ କଥାରେ ଆସିଛି, ବିଭିନ୍ନ ପ୍ରକାର ସବୁ ଗୋପୀ ବିଭିନ୍ନ ପ୍ରକାର କବିମାନେ ବିଦ୍ୱାନ ବ୍ୟକ୍ତିମାନେ ସେମାନେ ସବୁ ଏଇ ଲୀଳାକୁ ସବୁ ଗାନ କରୁଛନ୍ତି, ଭଗବାନଙ୍କ ଏଇ ଲୀଳା ରାସ କ୍ରୀଡ଼ା ଇତ୍ୟାଦି ବହୁତ କବି ସବୁ ଗାନ କରିଛନ୍ତି। ତେଣୁ ଆମର କବିଙ୍କୁ ମଧ୍ୟ କହିବା ସେ ମୋତେ ଗୋଟେ ଗୀତ କାଲି ପାଇଁ ପ୍ରସ୍ତୁତ ହେଇକି ଆସିବେ, ଆଜି ଆମେ ଗୋଟେ ଗୀତ ଗାନ କରିବା, ସମୟ ଅଛି। ବିଭିନ୍ନ ପ୍ରକାର ଯେଭଳି ଭାବରେ ବର୍ଣ୍ଣନା କରାଯାଇଛି, ଜୟଦେବ ଚଣ୍ଡିଦାସ ଏବଂ ଅନ୍ୟ କବିମାନେ ଏସବୁ ସୁନ୍ଦର ଗୀତ ଗାନ କରିଛନ୍ତି ଭଗବାନଙ୍କ ଏଇ ଲୀଳାକୁ ନେଇକରି। ତେଣୁ ଆମେ ଆଜି ଗୋଟିଏ ଗୀତଗୋବିନ୍ଦର ଏଇ ଗୀତଟି ଗାନ କରିବା। ଅଦିତ ମୃଦଙ୍ଗ ଲଗା ମୃଦଙ୍ଗ ଲଗା। ରତି ସୁଖ ସାରେ ଗତମ ଭିସାରେ ମଦନ ମନୋହର ବେଶମ୍। ରତି ସୁଖ ସାରେ ଗତମ ଭିସାରେ ମଦନ ମନୋହର ବେଶମ୍। ନ କୁରୁ ନିତମ୍ବିନି ଗମନ ବିଲମ୍ବନ ଅନୁସରିତମ୍ ହୃଦୟେଶମ୍। ଧୀର ସମୀରେ ଯମୁନା ତୀରେ ବସତି ବନେ ବନମାଳି। ବନମାଳି ତିନ ପୟୋଧର ପରିସର ମର୍ଦ୍ଦନ ଚଞ୍ଚଳ କର ଯୁଗଶାଳୀ। ଧୀର ସମୀରେ ଯମୁନା ତୀରେ ବସତି ବନେ ବନମାଳି। ନାମ ସମେତମ୍ କୃତ ସଙ୍କେତମ୍ ବାଦୟତି ମୃଦୁ ବେଣୁ। ବହୁ ମନୁତେ ତେନାନୁସଙ୍ଗତମ୍ ପବନ ଚଳିତମପିରେଣୁ। ଧୀର ସମୀରେ ଯମୁନା ତୀରେ ବସତି ବନେ ବନମାଳି। ପତତି ପତତ୍ରେ ବିଚଳତି ପତ୍ରେ ସଙ୍କେତ ଭବଦୁପୟାନମ୍। ରଚୟତି ଶୟନମ୍ ସଚକୀର୍ତ୍ତନାୟନମ୍ ପଶ୍ୟତି ତବ ପନ୍ଧାନମ୍। ଧୀର ସମୀରେ ଯମୁନା ତୀରେ ବସତି ବନେ ବନମାଳମ୍। ଆଉ ଗୋଟେ ସ୍ୱର ଅଛି, ଏଇଟା ଭଲ ସ୍ୱର ଅଛି। ହଁ, ତେଣୁ ବହୁତ କବିମାନେ ଏଇସବୁ ଲୀଳାକୁ ବର୍ଣ୍ଣନା କରିଛନ୍ତି। ଭାଗବତରେ ଆଉ ସେ ତ ଭାଗବତ ଆମର ଏଇସବୁ ଯେଉଁ ଶ୍ଳୋକ ଏଇସବୁ ତ ଗୀତ ଆଉ କ'ଣ ସଙ୍ଗୀତ ଆଉ କ'ଣ। ହଁ, ଏଇ ଭାବକୁ ନେଇକି ସବୁ ଟୀକାକାରମାନେ ସବୁ ଦେଇଛନ୍ତି, ଭାଷ୍ୟ ଦେଇଛନ୍ତି। ବହୁତ ବିଦ୍ୱାନ କବିମାନେ ସେସବୁ ସଙ୍ଗୀତ ରଚନା କରିଛନ୍ତି। ଜୟଦେବ ଗୋସ୍ୱାମୀ ଯେଉଁ ଗୀତଗୋବିନ୍ଦ ରଚନା କରିଛନ୍ତି, ଭଗବାନ ଏଇ ଲୀଳାକୁ ସବୁ ବର୍ଣ୍ଣନା କରିଛନ୍ତି। ଧୀର ସମୀର ରତି ସୁଖ ସାହାରେ ଭଗବାନ ଏଇଭଳି ଭାବେ ରତି ସୁଖ ପ୍ରାପ୍ତ ହେଉଛନ୍ତି। ଅଭିସାରେ ମଦନ ମନୋହର ବେଶମ୍ ବହୁତ ଏଠି ବର୍ଣ୍ଣନା କରାଯିବ। ଏଇଟାକୁ କାମକୁ ଜୟ କରାଯିବ, ଏ ଲୀଳା ଦ୍ୱାରା କାମକୁ ଜୟ କରାଯାଇଛି। ପରେ ସବୁ ଆସିବ, କାମକୁ ଜୟ କରେ ଭଗବାନ ଏଇ ଲୀଳା ମାଧ୍ୟମରେ କାମକୁ ଜୟ କରିଛନ୍ତି। ମଦନ ମଧ୍ୟ ମୋହିତ ହେଇଯାଇଛନ୍ତି, ମଦନ ମୋହନ, ମଦନ ମୋହନ, ସେ ମଦନକୁ ମୋହନ କରନ୍ତି, ମୋହିତ କରନ୍ତି ଭଗବାନଙ୍କର। ଶ୍ରୀ ଜୟ ଦେବ कृता हरि सेवे भणति परम रमणीयम् प्रमुदित हृदयं हरिमति सदायं नवता सुकृता कमनीयम् धीरा समीरे जमुना तीरे वसति वने वनमालम् तेणु 22-24 ए तीनोटि श्लोक रे भगवान कर एटि कह जाउ छि तथा परम दृष्टस्य श्री भगवतोपि प्रेम चेष्टित मातृवि तीनोटि श्लोक रे एटा वर्णना करा जीव 22-23-24 ए बढ़ि भाव रे स्थल क्रीड़ा अनंतर जल क्रीड़ा वर्तमान हम स्थल क्रीड़ा सरला पर वर्तमान स्थल क्रीड़ा सरला कुंज रे ए बढ़ि भाव रे भगवान रहस्य क्रीड़ा सब करथुले तापर वर्तमान जल क्रीड़ा हम जल क्रीड़ा आरंभ हम 22-24 ए तीनोटि श्लोक रे जल क्रीड़ा एवं वन क्रीड़ा जल क्रीड़ा एवं वन क्रीड़ा एभली भाव रे 25 श्लोक रे रास क्रीड़ा को समाप्त करिवे तापरे परीक्षित महाराज प्रश्न पचारि भगवान कहीं कले निंदनीय कार्य कहीं कले तेणु आर उत्तर आम शुणा 26-39 ए 40-14 श्लोक यही भाव में आज आम 21 श्लोक जाए कले आउ पाखापी 20 श्लोक अच्छा आम आउ आज है 27-28 आन दिन यह सबू शेष करवा तेणु आम समय हो जाए कथा विश्राम देवा जय श्रीमद भागवतम की जय श्री प्रभुपाद महाराज की जय श्री गुरुदेव की संवेद गौर भक्तवृंद की जय गौर प्रेमानंदी टे बफरिंग हो फिनिश करता है।